ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାନୁ ହେଲା ମୂଲ। ଦିବଂଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଦିନକ ଲାଗି ଗୃହ ହେଲା ମୁଲତବୀ। ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ଟଙ୍କା ଫେରାବାର ଲାଗି ଦେଲେ 110,97,00,000 ଟଙ୍କା ଆର୍ଥିକ ଅନୁଦାନ। ରାଜ୍ୟର ପୂର୍ଣ୍ଣା ଦୁର୍ଗାପୂଜା ମଣ୍ଡପମାନଙ୍କୁ ଦିଆଯିବା ଆର୍ଥିକ ସାହାଯ୍ୟ ଆଉ ରାଜ୍ୟ ଭରପୁର ମାତ୍ରା ଥି ମହଜୁଦ ଅଛି ସାର୍ କହିଲେ ଯୋଗାଣ ମନ୍ତ୍ରୀ। ଏଥର ପୂରା ଖବର। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ମୂଲ ହୋଇଛି। ଗୃହକାର୍ଯ୍ୟ ମୂଲ ହେ ଅନୁସାର ଦିବଂଗତ ଆଘର ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଂଗତ ସଦସ୍ୟମାନଙ୍କର ଉଦ୍ଦେଶ୍ୟଥି ଗୃହନ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଗୃହର ସଦସ୍ୟ ଆଉ ଆଘର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଆଗର ଉପବାଚସ୍ପତି ଆଉ ରାଷ୍ଟ୍ରମନ୍ତ୍ରୀ ବିଭୂତି ଭୂଷଣ ସିଂ ମର୍ଦରାଜ, ଆଗର ସଦସ୍ୟ ପ୍ରସନ୍ନ ପଟ୍ଟନାୟକ, କରେନ୍ଦ୍ର ମାଝୀଙ୍କ ସହିତ ଅଲଗା ଦିବଂଗତଙ୍କ ଉଦ୍ଦେଶ୍ୟଥି ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିପିଆଇଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଶୋକ ପ୍ରସ୍ତାବକେ ସମର୍ଥନ କରିକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବାଚସ୍ପତି ସୁରମା ପାଢ଼ୀଙ୍କର ଅନୁରୋଧଥି ଗୃହନ ଗୋଟେ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ତାର ଉତ୍ତରୁ ଆଇବା କାଲି ତକ୍ ଗୃହକେ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ବିରୋଧଥି ଆଜି କଂଗ୍ରେସ ତରଫ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। 15 ବିଧାୟକଙ୍କର ଦସ୍ତଖତ ଥିବା ଅନାସ୍ଥା ପ୍ରସ୍ତାବ ଚିଠି ବିଧାନସଭା ସଚିବଙ୍କ ଜରିଏ ବାଚସ୍ପତିଙ୍କୁ ଦିଆଯାଇଛି। କଂଗ୍ରେସର 24 ବିଧାୟକଙ୍କ ସାଙ୍ଗେ ସିପିଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଭିଲ୍ ଇଥି ଦସ୍ତଖତ କରିଛନ୍। ଏହି ପ୍ରସ୍ତାବ ବାବଦେ ବାଚସ୍ପତି କି ତାଙ୍କର କାର୍ଯ୍ୟାଳୟ ତରଫ କେନ୍ସିବିଲ୍ ସୂଚନା ଦିଆନାଇଯାଇ ସିଆଡ଼େ ଅନାସ୍ଥା ପ୍ରସ୍ତାବର କେନ୍ସି ପ୍ରଭାବ ସରକାରଙ୍କର ଉପରେ ନାଇଁ ପଡ଼େ ବୋଲି ବିଧାୟକ ଜନାରାୟଣ ମିଶ୍ର କହିଛନ୍। ବିଧାନସଭା ପରିସରନ ଏକ ପେଡ୍ ମା କେ ନାମ ଦୁଇ ନମ୍ଘର ଖେପ୍ ଅଭିଯାନଥି ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁହି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମନ୍ତ୍ରିମଣ୍ଡଳର ସଦସ୍ୟ ଅଭିଯାନଥି ସାମିଲ ହୋଇକରି ଗଛ ଯୋଗାଇଛନ୍। ଏହି ଅବସରରେ ବିରୋଧୀ ଦଳର ସଦସ୍ୟମାନେ ଭିଲ୍ ସାମିଲ ଥିଲେ। ରାଜ୍ୟ ସରକାର 1,63,757 ସ୍ୱୟଂ ସହାୟକ ଗୋଷ୍ଠୀର ଆକାଉଣ୍ଟକେ ବ୍ୟାଙ୍କ ଋଣ ଫେରାବାର ଲାଗି 110,97,00,000 ଟଙ୍କା ଆର୍ଥିକ ଅନୁଦାନ କରିଛନ୍। ଇତାର ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଉପସ୍ଥିତିଥି ମିଶନ ଶକ୍ତି ବିଭାଗ ଆଉ ଏଫ୍ଆଇସିଏସ୍ଆଇ, ଟିଏସ୍ଏସ୍ସି, ଜିଜେଏସ୍ସିଆଇ ଆଉ ଏନ୍ସିଡବ୍ଲ୍ୟୁ ଭିତରେ 4 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏସବୁ ବୁଝାମଣାପତ୍ର ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗକେ ଟଙ୍କାବାର ସହିତ ମହିଳାମାନଙ୍କୁ ଆହୁରି ସଶକ୍ତ କରବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରନୁ ଆଇବା ପିଢ଼ିର ଜିଏସ୍ଟି ସଂସ୍କାର ବାବଦେ ଘୋଷଣା କରିଥିଲେ। ଜିଏସ୍ଟି ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ ଜିଏସ୍ଟି ସଂସ୍କାର ନିଷ୍ପତ୍ତି ନିଆଯାଇଥିଲା। ସାଧାରଣ ଲୋକଙ୍କ ଜୀବନକେ ସରଳ ଆଉ ସହଜ କରବାର ଲକ୍ଷ୍ୟ ନେଇକରି ବହୁତଟେ କ୍ଷେତ୍ରଟି ଟିକସ ହାର କମ୍ କରବାର ଲାଗି ନିଷ୍ପତ୍ତି ହୋଇଛି। ଲୋକଙ୍କ ଲାଗି ପରିବେଶ ଅନୁକୂଳ ଜାନା ଆନାକି ସୁଲଭ କରବାର ଲକ୍ଷ୍ୟ ନେଇକରି ବହୁତଟେ ସାଇକେଲ ଶିଳ୍ପ କ୍ଷେତ୍ରଟି ଜିଏସ୍ଟି ହାର କମ୍ କରାଯାଇଛି। ସାଇକେଲ ଉପରେ ରହିଥିବା 12% ଜିଏସ୍ଟି ହାର 5% କମ୍ କରାଯାଇଛି। ସେନ୍ତା ସାଇକେଲ ଯନ୍ତ୍ରପାତି ଉପରେ ଭିଲ୍ ଜିଏସ୍ଟି 12-5% କମାଯାଇଛି। ଇତାର ଜରିଏ ସାଇକେଲ ବ୍ୟବହାର ବଢ଼ବାର ସଙ୍ଗେ ଇ କ୍ଷେତ୍ରର ବିକାଶ ହେବା ବୋଲି ଆଶା କରାଯାଉଛି। ଇ ବଛର ଦୁର୍ଗାପୂଜା ଅବସରରେ ପୂର୍ଣ୍ଣା ମଣ୍ଡପମାନଙ୍କୁ ଆର୍ଥିକ ଅନୁଦାନ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫ ଇ ବାବଦେ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ଫି ଜିଲ୍ଲାର ପୂର୍ଣ୍ଣା ମଣ୍ଡପମାନଙ୍କର ଗୋଟିଏ ତାଲିକା ବନେଇକରି 2 ଭିତରେ ଦେବାରକେ କୁହାଯାଇଛି। 50 ଅତ୍କାଥି ମଣ୍ଡପ ପୂର୍ଣ୍ଣା ମଣ୍ଡପ ନାଇଥିବାର ଜିଲ୍ଲାମାନଙ୍କେ ସବୁ ପୂର୍ଣ୍ଣା 2 ମଣ୍ଡପ ବାବଦେ ତଥ୍ୟ ଦେବାରକେ ଚିଠିଥି ଉଲ୍ଲେଖ କରାଯାଇଛି। ଇ ବାବଦେ ସୂଚନା ଦେଇକରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍,
100 ଅଧିକ ପୁରୁଣା ମେଢ଼ ହେଇଥିବ ତାହାକୁ ରାଜ୍ୟ ସରକାର 1,00,000 ଟଙ୍କା ଦେବେ ବୋଲି ବିଚାର କରୁଛନ୍ତି ଏବଂ ଯେଉଁଠି 75 ଅଧିକ ବୟସର ମେଢ଼ ହେଇଥିବ ତାହାକୁ 75,000 ଏବଂ ଯେଉଁଠି 50 ଅଧିକ ହେଇଥିବ ତାହାକୁ 50,000 ଟଙ୍କା ଦେବେ ବୋଲି ବିଚାର କରୁଛନ୍ତି। ତେଣୁ ଏହି ସୂଚି ପ୍ରାପ୍ତ କରିବା ନିମନ୍ତେ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ପତ୍ର ପ୍ରେରଣ କରିଛନ୍ତି ଏବଂ ଜିଲ୍ଲାପାଳମାନଙ୍କ ପାଖରୁ ପତ୍ର ରଖାଗଲେ ପତ୍ର ପାଇଲା ପରେ ସେ ସମ୍ପର୍କରେ ଉଚିତ ନିଷ୍ପତ୍ତି ନିଆଯିବ।
ରାଜ୍ୟ ଭରପୁର ମାତ୍ରାଥି ସାର ମହଜୁଦ ରହିଛେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ମନ୍ତ୍ରୀ କହିଛନ୍, ସାର କଳାବଜାରୀ ହେଉଥିବା ଅଭିଯୋଗ ହେବାର ଉତ୍ତରୁ ସରକାର ତୁର୍ତ୍ତି ପଦକ୍ଷେପ ନେଇଛନ୍, ଏହାଦେ ସ୍ଥିତି ନିୟନ୍ତ୍ରଣଥି ରହିଛେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। କେନ୍ଦ୍ର ସରକାର ସେବା ଓ ସୁଶାସନ ଆର୍ ଜନସେବା ଓ ସୁଶାସନ ମନ୍ତ୍ରୀ ପରିଚାଳିତ ହୋଇକରି ସାଧାରଣ ଲୋକଙ୍କର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱଥି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆନ୍ବାର ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବତୀ ଆଇଚାନ୍ମା ଦେଶର କୃଷି କ୍ଷେତ୍ରକେ ଗୋଟିଏ ଅଗ୍ରଣୀ କ୍ଷେତ୍ର ଭାବେ ବିକଶିତ କରବାର ଲକ୍ଷ୍ୟ ନେଇକରି ସରକାର ନେଉଥିବା ପଦକ୍ଷେପମାନଙ୍କର ବାବଦେ।
କୃଷି ହେଉଛେ ଭାରତର ଅର୍ଥନୀତି ଆଉ ସଂସ୍କୃତିର ମେର୍ଖୁମ୍। ଲାଖ ଲାଖ ପରିବାର କୃଷି ଉପରେ ନିର୍ଭର କରିକରି କୁଟୁମ୍ ପୋଷୁଛନ୍। ଭାରତ ଅମୃତକାଳଥି ପ୍ରବେଶ କରିବା ସଙ୍ଗେ ଦେଶର ଚାଷୀମାନେ ନିଜେ ସ୍ୱାବଲମ୍ବୀ ହୋଇକରି ଖାଦ୍ୟ ଉତ୍ପାଦନ ନେତୃତ୍ୱ ନେବାରକେ ତୟାର ଅଛନ୍। ଇତାକେ ଆଉ ଗୋଟେ ପାହା ଆଗକେ ବଢ଼ାବାର ଲାଗି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି କୃଷି କ୍ଷେତ୍ରର ବିକାଶ ଆଉ ଇତାର ସହଯୋଗୀ କ୍ଷେତ୍ରମାନଙ୍କର ଉପରେ ଜୋର୍ ଦିଆଯାଉଛି। ଏଥିଲାଗି ଗାଁ ଇଲାକାର ପରିବାରମାନଙ୍କ ଲାଗି ଆୟ ଆଉ ସ୍ଥାୟିତ୍ୱ ନୂଆ ବାଟ ଖୋଲିଛି। ଗଲା 11 ବର୍ଷ ଭିତରେ କୃଷି ମନ୍ତ୍ରଣାଳୟର ବଜେଟ୍ ପାଖାପାଖି 22,000 କୋଟି ଟଙ୍କା ବଢ଼ିକରି 1,37,000 କୋଟିକେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ପ୍ରାଚୀର ଉପରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେଇକରି କହିଥିଲେ, ଦେଶର ଚାଷୀମାନେ ସରକାରଙ୍କର ସବୁଠାରୁ ବଡ଼ ପ୍ରାଥମିକତା ଆଉ ଚାଷୀମାନଙ୍କର ସ୍ୱାର୍ଥ ଉପରେ କେନ୍ସି ସାଲିସ୍ ନାହିଁ କରାଯାଏ।
ଭାରତକେ ପଶୁପାଳନ ଉନସେ ଜୁଡି କିସୀ ବି ଅହିତକାରୀ ନୀତି କେ ଆଗେ ମୋଦୀ ଦିବାର ବନକେ ଖଡା ହେ। ଭାରତ ଅପନେ କିସାନୋଁ ଅପନେ ପଶୁପାଳକୋଁ ଅପନେ ମଛୁଆରୋଁ କେ ସମ୍ବନ୍ଧ ମେ କଭୀ ଭି କୋଇ ସମଝୌତା ନହିଁ ସ୍ୱୀକାର କରେଗା।
ଚାଷୀ ଓ ସେମାନଙ୍କର ଆର୍ଥିକ ସୁରକ୍ଷାକେ ସୁନିଶ୍ଚିତ କରିବା ଲାଗି ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ମୂଲ କରିଛନ୍। ଚାଷୀଙ୍କର ଆର୍ଥିକ କ୍ଷେତ୍ରକେ ଆହୁରି ବରକସ କରିବା ଲାଗି ସୁଲଭ ଆଉ ସହଜ ଋଣ ଦେବାର ବ୍ୟବସ୍ଥା କରାଯାଇଛି। ଏଥି କୃଷି କ୍ଷେତ୍ର ଏତକା ତହକୁଛି। ଆକାଶବାଣୀ ସମ୍ବାଦ ବିଭାଗ ତରଫରୁ ବିସ୍ମିତା ପ୍ରଧାନ।
ଷାଠିଏ ବର୍ଷର ବୟସ ହୋଇଥିବାନୁ ସୁଭଦ୍ରା ଯୋଜନାନୁ ବାଦ୍ ପଡ଼ିଥିବା ହିତାଧିକାରୀମାନେ ବାର୍ଦ୍ଧକ୍ୟ ଭତ୍ତା ଲାଗି ଆବେଦନ କରିପାରିବେ। ମଧୁବାବୁ ପେନ୍ସନ୍ ଯୋଜନା ଆଉ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମଥି ଏହି ହିତାଧିକାରୀମାନଙ୍କୁ ସାମିଲ କରାଯିବା ବୋଲି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ କୁହାଯାଇଛି। ଭୁବନେଶ୍ୱରଠାରେ ସୁଭଦ୍ରା ବାବଦ ପହିଲା ରାଜ୍ୟସ୍ତରୀୟ ପରିଚାଳନା ଆଉ ତଦାରଖ କମିଟିର ବୈଠକଥି ଏ ବାବଦେ ସୂଚନା ଦିଆଯାଇଛି। ଓଡ଼ିଶାନ ଆଦି କର୍ମଯୋଗୀ ଅଭିଯାନର ଅଗ୍ରଗତି ବାବଦେ ଭୁବନେଶ୍ୱରଠାରେ ଆଜି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ ଆଉ ଓଡ଼ିଶା ରାଜ୍ୟ ପ୍ରଭାରୀ ବର୍ଣ୍ଣାଳୀ ଡେକାଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଥି ଓଡ଼ିଶାନ ଅଭିଯାନର ଅଗ୍ରଗତି ସହିତ ରାଜ୍ୟ ତରଫ ଧାରିଜ ଲକ୍ଷ୍ୟ ହାସଲ କରିବା ଲାଗି ନିଆଯାଇଥିବା ରଣନୀତି ବାବଦେ ଆଲୋଚନା ହୋଇଥିଲା। ବୈଠକର ସୂଚନା ଅନୁସାରେ ଆଜିଠାନୁ ରାଜ୍ୟ ଗାଁ ସ୍ତରର କାର୍ଯ୍ୟକ୍ରମମାନ ମୂଲ ହୋଇଛି। ବେଆଇନ ନିଶା କାରବାର ବିରୋଧୀ ପୁଲିସ୍ ଆଉ ଅବକାରୀ ବିଭାଗ ତରଫରୁ ଚାଲିଥିବା ଚଢ଼ଉର ଗଲାକାଲି 17 ନମ୍ଘର ଦିନେ 1,15,00,000 ଟଙ୍କା ବେଆଇନ ନିଶା ଦରବ ଜବତ କରାଯାଇଛି। ବିଭାଗର ସୂଚନା ଅନୁସାରେ ଗଲାକାଲି ରାଜ୍ୟର ଭିନ୍ ଭିନ୍ ଜାଗାନ ଚଢ଼ଉ କରାଯାଇକରି 9,000ରୁ ଅଧିକା ଲିଟର ମଦ ଜବତ କରାଯାଇଛି। 94,000ରୁ ଅଧିକା ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି। ଏ ସମୟଥି 150 ମାମଲା ରୁଜୁ କରାଯିବାର ସହିତ 53 ଜଣଙ୍କୁ ଗିରଫ କରାଯାଇଛି। ବେଆଇନ କାମଥି ବ୍ୟବହାର ହେଉଥିବା 14 ଗାଡ଼ି ବିଲ୍ ଜବତ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନୁ ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲ୍ଲାନୁ 55 ଜଣ ଯାତ୍ରୀଙ୍କୁ ନେଇକରି ଯାଉଥିବା 2 ତୀର୍ଥଯାତ୍ରୀ ବସ୍କେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଛନ୍। ଯିବାର ଆଗୁନୁ ସବୁ ତୀର୍ଥଯାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତୀର୍ଥଯାତ୍ରୀମାନଙ୍କ ସଙ୍ଗେ ଜିଲ୍ଲାର ଅଧିକାରୀମାନେ ଭିଲ୍ ଯାଇଛନ୍। ସେମାନେ ଅଯୋଧ୍ୟା ବାରାଣସୀ ବୁଲିକରି 24 ସେପ୍ଟେମ୍ବର ଘରକେ ଫିରବେ। ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱଚ୍ଛତା ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ। ବୌଦ୍ଧ ଏନ୍ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ପ୍ରମୁଖ ଯୋଗ ଦେଇକରି ସ୍ୱଚ୍ଛତା ଉପରେ ଲୋକଙ୍କୁ ସଚେତନ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟର ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ଯୁକ୍ତ 2 କଲେଜ ଅଧ୍ୟକ୍ଷ ଡକ୍ଟର ରଣବୀର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ହିନ୍ଦୀ ଭାଷାର ବିକାଶ ସଙ୍ଗେ ପ୍ରଚାର ପ୍ରସାର ବାବଦେ ଆଲୋଚନା କରିଥିଲେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ଗୋଟେ 2 ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏ ସମୟଥି ସୁନ୍ଦରଗଡ଼ ସହିତ ରାଜ୍ୟର 14 ଜିଲ୍ଲାକେ ଘଡ଼ଘଡ଼ି ଆଉ ବିଜୁଳି ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାନୁ ହେଲା ମୂଲ। ଦିବଂଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଦିନକ ଲାଗି ଗୃହ ହେଲା ମୁଲତବୀ। ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ଟଙ୍କା ଫେରାବାର ଲାଗି ଦେଲେ 10,97,00,000 ଟଙ୍କାର ଆର୍ଥିକ ଅନୁଦାନ। ରାଜ୍ୟର ପୁରୁଣା ଦୁର୍ଗାପୂଜା ମଣ୍ଡପମାନଙ୍କୁ ଦିଆଯିବା ଆର୍ଥିକ ସାହାଯ୍ୟ ଆଉ ରାଜ୍ୟ ଭରପୁର ମାତ୍ରାଥି ମହଜୁଦ ଅଛେ ସାର୍, କହିଲେ ଯୋଗାଣ ମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।